ओम शांति। अमृत धारा कार्यक्रम श्रोता बंधु मानको नमस्कार एवं हार्दिक स्वागत जनाउछि। आमे सब चर्चा करथिले कृष्णंकर चरित्र भागवत आदि रे जो सब कृष्णंक विषय रे व्याख्या रहिछि, प्रकृत रे एगुडा सब ऐतिहासिक सत्य ना तार किछि आध्यात्मिक रहस्य रहिछि। मु कहुथिलि कोनोसी बुद्धिजीवी लोक जदि कृष्णंकर राम कथा जो सब व्याख्या रहिछि जदि पढ़े, ताहले बुद्धिजीवी मस्तिष्क भितरे एगुडा सब जमा पसेनि। वास्तव रे आमे जहाकु एते महान एते उच्च पूज्य कहिकि जार एते पूजा करुचे, भक्ति करुचे, महिमा करुचे, गायन करुचे, ता विषय जो सब चरित्र व्याख्या कर दिया है सेटा केमती संभव अटे। कृष्ण विषय राम विषय तथापि भी किछिटा भल कथा लिखाई, किंतु कृष्ण विषय जो कथा गुडा व्याख्या कर आज जने साधारण मनुष्य जदि से काम करे ताकु लोक छेप पकेबे, ताकु पूजा करिया तो बहुत दूर कथा। तो कृष्ण जहाँ को आम भगवान अवतार कहचे पूजा करुचे सेवा एमती कर्तव्य केमती करे चिंता करियार विषय। तो मु शुणुली सारा सृष्टि चक्र रे सत्ययुग, त्रेतायुग, द्वापर युग, कलियुग, चार्ट युग एमती अनवरत रूप से काल चक्र रे घूरी चलती। एवं जितेबले सत्ययुग त्रेतायुग थाए धरापृष्ठ रे समस्ते भल लोक थांती, समस्त चरित्रवान गुणवान थांदी, आउ से लोक मानू ही देवी देवता कहा जाए। जेतेबेले द्वापर युग आसे अधा समय बीति जाए, जन्म मरण चक्र रे आसी आसी निज कला निज गुण सब हर बसी देवी देवता माने पुणी असुर ही जांदी। अर्थात जी सुर नुहे से असुर, सुर अर्थात देवता, जा पाखरे देवता रूपी गुण नाही, दैवी गुण नाही, आसुरी सब अवगुण रही सही तो असुर। तेणु आम पुराण शास्त्र रे अनेक असुर कथा आदि जो शुणुले सतरे कौन आज पर्यंत आप देखी कि बड़ बड़ सिंह थी, एत बड़ बड़ दात थी, एत बड़ बड़ नख थी, एमती सब असुर कौटी आप देखी। जदि सत्ययुग त्रेतायुग में बहुत सब असुर थे पुराण शास्त्र जमी लिखि दिखाई, द्वापर कलियुग कलियुग तो बहुत सब हो कथा एमती। प्रकृत रे एमती असुर सब जो चित्रकार बा काव्यकार सब व्याख्या कर दी, सतरे कौन सी प्रकृत रे एमती ऐतिहासिक असुर कहीं नथिले। तार आध्यात्मिक अर्थ कौन वास्तव में आम जदि बुझा ताहले ये सब विषय वस्तु बहुत प्राजल हम। देखु जिंती आम षासुर विषय आम शुणे, कंस दरबार रे षासुर बकासुर आदि आदि सब थिले। षासुर कहा को कहा जाए सतरे कौन जने असुर थिला जिते चाहिए से षंड रूप नहीं कि एकदम उत्पात कर चलुला, जिते चाहिए बक गोटे बगुला रूप नहीं जाऊला बकासुर जने थिला। प्रकृत रे या कौन सत कि आज देखते दुईटा षंड जिते निज भितर झगड़ा करती, जिते निज भितर लड़ई करती, आप देखिए नाकपोड़ा सब बड़ बड़ हो खर निश्वास एकदम चल था, एकदम धूली उड़ेक निज भितर एकदम एमती जोर से सब लड़ई कर चल था, देखा लोक भी डर माड़े। सेमती जिते दुई जन लोक परस्पर भितर शत्रुता आचरण करते झगड़ा झाटी करती, जड़े आउ जन को मार्वापर जिते बस थाए आप देखिए ता मुह लाल लाल हो नाकपुड़ा बड़ बड़ हो खर निश्वास नहीं कि से माने ही तो षासुर आ किए षासुर ना नहीं। सेमती देखु बग कौन करे, बग सब अशुद्ध जिनस गुड़ा ग्रहण करे, हंस जमती मोती गोड़ी गुड़ा थी मोती थी तो हंस सब मोती मोती नहीं जाए बोली कहुए। एवं बगुला सब कौन करे, माछ खाइब सब खराब जिनस गुड़ा सब खाइब, तो जी ଅନ୍ୟର ଅବଗୁଣ ସବୁ ଉଠାଇଥାଏ, ଗ୍ରହଣ କରିଥାଏ, ତାକୁ ହିଁ ବାସ୍ତବରେ ବକାସୁର ବୋଲି ଆମେ କହିବା। ତ ଅସୁର ସତରେ କଣ ଏମିତି ବଡ ବଡ ଦାନ୍ତ ନଖ ଶିଙ୍ଘ ଥିଲେ, ଏମିତି କିଏ ଥିଲେ କି? ନୁହେଁ। ମଣିଷ ଭିତରେ ଯେତେବେଳେ ଅବଗୁଣ ସବୁ ଆସିଯାଏ, ସେ ଦେବତାମାନେ ହିଁ ଅସୁର ହୋଇଯାଆନ୍ତି। ଆଜି ବି ଦେଖନ୍ତୁ ସମାଜରେ ଜଣେ ଲୋକ ବହୁତ ଭଲ, ତା ବ୍ୟବହାର ଭଲ, ସମସ୍ତଙ୍କ ସହିତ ନିଷ୍ଠଭାଷୀ, ସମସ୍ତଙ୍କୁ ସହଯୋଗ କରେ, ଉପକାର କରୁଛି, ଆମେ ତାକୁ କହୁଛେ ତ ଦେବପମ ଲୋକଟିଏ, ଦେବତା ଭଳିଆ ଲୋକଟିଏ। ଜଣେ ଲୋକ ଯଦି ଅନ୍ୟର ସବୁ କ୍ଷତି କରୁଛି, ଅନ୍ୟକୁ ଦୁଃଖ ଦଉଛି, କଷ୍ଟ ଦଉଛି, ଆମେ କହୁଛେ ଏତେ ଜଣେ ରାକ୍ଷସ, ଏତେ ଜଣେ ଦାନବ, ଏତେ ଜଣେ ଅସୁର। ତ ପ୍ରକୃତିରେ ଏମିତି ବଡ ବଡ ସିଂହ ନାକ ଦାନ୍ତ ନଖ ଥିବ, ଏମିତି କୌଣସି ଅସୁର ନଥିଲେ। ମଣିଷ ଯେତେବେଳେ ତାର ସଦ୍ଗୁଣ ହରେଇ ବସେ, ତା ଭିତରେ ସବୁ ଅବଗୁଣ ଆସିଯାଏ, ତାକୁ ହିଁ ଅସୁର କୁହାଯାଏ। ତ ସତ୍ୟଯୁଗ ତ୍ରେତା ଯୁଗରେ ଯେତେବେଳେ ଏ ସଂସାର ଦେବଭୂମି ଥିଲା, ସମସ୍ତେ ଦେବଲୋକ ଥିଲା, ଦେବୀ ଦେବତାମାନେ ଥିଲେ, ସେତେବେଳେ ଅସୁର କେମିତି ଆସିବେ କୁହନ୍ତୁ, ଚିନ୍ତା କରନ୍ତୁ। ଯେତେବେଳେ ସବୁ ମଣିଷ ଭିତରେ ଦୈବୀ ଗୁଣ ସବୁ ଥିଲା, ତାଙ୍କ ଭିତରେ ଅସୁରୀ ଅବଗୁଣ ନଥିଲା। ଯେମିତି ଯେତେବେଳେ ଆଲୋକ ଥାଏ ସେତେବେଳେ ଅନ୍ଧକାର ନଥାଏ, ଯେତେବେଳେ ଅନ୍ଧକାର ଆସିଯାଏ ଆଲୋକ ନଥାଏ, ଏକା ସାଙ୍ଗରେ ଦୁଇଟା ଜିନିଷ ରହିପାରିବେ କି? ତ ସେମିତି ଏ ସଂସାରରେ ଧରାପୃଷ୍ଠରେ ଯେତେବେଳେ ସତ୍ୟଯୁଗ ତ୍ରେତା ଯୁଗ ଥିଲା, ଏଠି ସମସ୍ତେ ଦେବଲୋକ ଥିଲା, ସମସ୍ତେ ଦେବତା ଥିଲେ, ଦେବୀ ଦେବତା ଥିଲେ, ସେହି ସମୟରେ କେହି ଏଠି ଅସୁର ନଥିଲେ। ଯେତେବେଳେ ଦ୍ୱାପର ଯୁଗ ଆସେ, ଦ୍ୱାପର ଯୁଗ ପରେ ହିଁ ଲୋକମାନଙ୍କ ଭିତରେ ଆସୁରୀ ଅବଗୁଣ ସବୁ ପ୍ରବେଶ କରିକି ଧୀରେ 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 ସବୁ ଲୋକ ସବୁ ଅସୁର ହୋଇଯାଆନ୍ତି। ତ ବର୍ତ୍ତମାନ ସମୟ ଏ ଦୁନିଆକୁ ଆସୁରୀ ଦୁନିଆ ବୋଲି ଆମେ କହିପାରିବା, ଆମେ ସମସ୍ତେ ଅସୁର ଭଳିଆ ହୋଇଯାଇଛେ। ତ ମୁଁ କହୁଥିଲି ଏଇ ସତ୍ୟଯୁଗ, ତ୍ରେତା ଯୁଗ, ଦ୍ୱାପର, କଳିଯୁଗ, ଏଇ ଚାରିଟା ଯୁଗର ସୃଷ୍ଟି ଆବର୍ତ୍ତନ ଭିତରେ, କାଳଚକ୍ର ଭିତରେ ଏଇଟା ଘୁରି ଚାଲିଛି। ଏବଂ ଯେତେବେଳେ କଳିଯୁଗରେ ଶେଷ ସମୟରେ ସବୁ ମଣିଷ ଅସୁର ହୋଇଯାଆନ୍ତି, ପତିତ ହୋଇଯାଆନ୍ତି, ସମସ୍ତେ ଦୁଃଖୀ ହୋଇଯାଆନ୍ତି, ଏ ଧରାପୃଷ୍ଠକୁ ଭଗବାନଙ୍କୁ ଆସିବାକୁ ପଡ଼େ। ଏବଂ ଭଗବାନ ଆସିକି ଆମ ସବୁ ପତିତମାନଙ୍କୁ ପାବନ ବନେଇ ଦେଇଥାନ୍ତି, ଅସୁରମାନଙ୍କୁ ପୁଣି ଥରେ ସୁର ବା ଦେବତା ବନେଇ ଦେଇଥାନ୍ତି। ତ ଯେମିତି ରାତି ଯାଉଥାଏ, ଦିନ ଆସୁଥାଏ, ମଝିରେ ଗୋଟେ ପାହାନ୍ତା ପ୍ରହର ଆସେ, ପ୍ରଭାତ ସମୟ ଆସେ, ଏବଂ ପ୍ରଭାତ ସମୟ ବହୁତ କ୍ଷଣସ୍ଥାୟୀ, କମ୍ ସମୟ ପାଇଁ ରହେ, ସୂର୍ଯ୍ୟ ଉଦୟ ହୋଇଯାଏ, ତାପରେ ପୁଣି ଦିନ ଆସିଯାଏ। ସେମିତି ଧରାପୃଷ୍ଠରେ କଳିଯୁଗର ଅତି ଘୋର କଳି ଯେତେବେଳେ ଧର୍ମଗ୍ଲାନୀ ହୋଇଯାଏ, ଧରାପୃଷ୍ଠକୁ ଭଗବାନ ଆସନ୍ତି ଏବଂ ଆମମାନଙ୍କୁ ପରିବର୍ତ୍ତନ କରନ୍ତି। ଏବଂ ଏହି ସଂସାରରେ ପୁଣି ଆମେ ଯେତେବେଳେ ପରିବର୍ତ୍ତନ ହୋଇଯାଉ, ଧରାପୃଷ୍ଠରେ ସ୍ୱର୍ଗ ବା ସତ୍ୟଯୁଗ ଆସିଯାଏ। ତ ଏ କଳିଯୁଗ ଯାଉଛି, ସତ୍ୟଯୁଗ ଆସୁଛି, ମଝିରେ ବହୁତ ଛୋଟ ସମୟଟିଏ, ଯାହାକୁ ଆମେ ସଙ୍ଗମ ଯୁଗ ବୋଲି କହିଥାଉ। ଏହି ସଙ୍ଗମ ଯୁଗରେ ହିଁ ପରମାତ୍ମା ଧରାପୃଷ୍ଠକୁ ଆସିକି ତାଙ୍କ ଦିବ୍ୟ କର୍ତ୍ତବ୍ୟ କରନ୍ତି ଏବଂ ଲୋକମାନଙ୍କୁ ସାକ୍ଷାତକାର କରନ୍ତି କି ମୁଁ ଗୋଟେ ଏମିତି ଦେବଲୋକ ଆଣିଦେଉଛି ଯେଉଁଠି କୃଷ୍ଣ ଥିବେ, ଯେଉଁଠି କୃଷ୍ଣ ଏତେ ସୁନ୍ଦର ସର୍ବଗୁଣ ସମ୍ପନ୍ନ ଷୋଳକଳା ସମ୍ପୂର୍ଣ୍ଣ ହୋଇକି ଜନ୍ମ ନେବେ, ତାଙ୍କ ଜୀବନ ଏମିତି ହେବ। ତ ବୈକୁଣ୍ଠର ସ୍ୱର୍ଗର ସାକ୍ଷାତକାର ସମସ୍ତଙ୍କୁ କରିଦିଅନ୍ତି। ଏବଂ ସଙ୍ଗମ ଯୁଗ ଏତେ କ୍ଷଣସ୍ଥାୟୀ, ତ ଯେତେବେଳେ ପରେ ସତ୍ୟଯୁଗ ତ୍ରେତା ଯୁଗ ବିତିଯାଏ, ଯେତେବେଳେ ଦ୍ୱାପର ଯୁଗରେ ଲୋକ ଦୁଃଖ ପାଆନ୍ତି, ପୁଣି ଆତ୍ମା ସବୁ ମନେ ପକାଇବେ କି ଆମେ ଯେତେବେଳେ ପରମାତ୍ମା ଧରାପୃଷ୍ଠକୁ ଆସନ୍ତି, ଏ ସଂସାର ଦିବ୍ୟ କର୍ତ୍ତବ୍ୟ କେମିତି କରନ୍ତି, ଧରାପୃଷ୍ଠକୁ କେମିତି ପରିବର୍ତ୍ତନ କରନ୍ତି। ତ ସେମାନେ ଯେଉଁ ମନେ ପକାଇକି ଯେଉଁ କାବ୍ୟ କଥା ଆଦି ପୁରାଣ ଶାସ୍ତ୍ରରେ ଲେଖିଛନ୍ତି ଦ୍ୱାପର ଯୁଗରେ, ସେଥିରେ ଏ ସଙ୍ଗମ ଯୁଗ ବହୁତ କ୍ଷଣସ୍ଥାୟୀ, ଛୋଟ ହୋଇଥିବାରୁ କିଛିଟା କଳିଯୁଗର ଚରିତ୍ର, କିଛିଟା ସଙ୍ଗମ ଯୁଗର ଚରିତ୍ର, କିଛିଟା ସତ୍ୟଯୁଗର ଚରିତ୍ର, ଏ ତିନିଟା ଯାକକୁ ମିକ୍ସ କରିଦେଇଥିବାରୁ ଆଜି ଆମେ ପୁରାଣ ଶାସ୍ତ୍ରରେ ପଢ଼ିକି ସବୁ ଗୋଳମାଳ ଅନୁଭବ କରୁଛେ, କିଛି ବୁଝିପାରୁନୁ, ତାର ଆଧ୍ୟାତ୍ମିକ ଅର୍ଥ ପାଇପାରୁନୁ, ବୁଝିପାରୁନୁ, ଜାଣିପାରୁନୁ। କିନ୍ତୁ ଦେବୀ ଦେବତାମାନଙ୍କ ବିଷୟରେ ଯେଉଁ ସବୁ ବ୍ୟାଖ୍ୟା ଏସବୁ ପ୍ରାଣଶାସ୍ତ୍ର ଆମେ ପଢୁଛେ, ତାର ଆଧ୍ୟାତ୍ମିକ ରହସ୍ୟ ଆଉ କିଛି ଅଛି। ପରମାତ୍ମା କର୍ତ୍ତବ୍ୟକୁ ବାସ୍ତବରେ ଦେବୀ ଦେବତାମାନେ ଯେଉଁ ଥିଲେ ସେଇଠି ତାଙ୍କ କର୍ତ୍ତବ୍ୟକୁ ଯେତେବେଳେ ମିଶେଇ ଦିଆହେଇଛି, ଆମ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଉତ୍ପନ୍ନ ହେଉଛି, ବୁଝିଲା ନାହିଁ। ତ ଯୋଉ ସତ୍ୟଯୁଗରେ କୃଷ୍ଣ ଥିଲେ ସେଠି କଂସ, ଜରାସନ୍ଧ ଆଦି ଆଦି ଅସୁର ବା କୋଉଠୁ ଆସିବେ, ବକାସୁର, ଷଣ୍ଢାସୁର ଆଦି। ପରମାତ୍ମା ଯେତେବେଳେ ଧରାପୃଷ୍ଠକୁ ଅବତରଣ କରନ୍ତି କଳିଯୁଗରେ, ଏହି ସମୟରେ ହିଁ ଏସବୁ ଅସୁରଗଣା ସବୁ ରହିଛନ୍ତି, ଏବଂ ପରମାତ୍ମା ଏ ଆସୁରୀ ଦୁନିଆକୁ ବିନାଶ କରିକି ପୁଣି ଗୋଟେ ନୂଆ ସତ୍ୟଯୁଗୀ ଦୁନିଆ ସ୍ଥାପନ କରୁଛନ୍ତି। ତ ପରମାତ୍ମାଙ୍କର କର୍ତ୍ତବ୍ୟକୁ ସତ୍ୟଯୁଗର ପ୍ରିନ୍ସ ରାଜକୁମାର କୃଷ୍ଣଙ୍କ ଚରିତ୍ର ସହିତ ମିଶେଇ ଦେଇଥିବାରୁ ଏସବୁ ଗୋଳମାଳ ହୋଇଯାଇଛି। ତ କଂସ, ଜରାସନ୍ଧ ଆଦି ଆଦି ବର୍ତ୍ତମାନ ଏହି କଳିଯୁଗରେ ହିଁ ଯେଉଁମାନେ ଆସୁରୀ ଅବଗୁଣ ସମ୍ପନ୍ନ ତାଙ୍କୁ ହିଁ ଏହି ପ୍ରକାର ଅସୁର ବୋଲି ଆମେ କହିପାରିବା, ଷଣ୍ଢାସୁର, ବକାସୁର ଆଦି ଆଦି, ପୁତୁନା ଆଦି ଆଦି। ତ ଯେତେବେଳେ ଧରାପୃଷ୍ଠରେ ଏମିତି ଦୁନିଆର ପରିବର୍ତ୍ତନ ହୁଏ, ପରମାତ୍ମା ଦୁନିଆକୁ ପରିବର୍ତ୍ତନ କରନ୍ତି, ପରିବର୍ତ୍ତନ ପରେ ପରେ ସତ୍ୟଯୁଗ ଯେତେବେଳେ ଆସେ, ସେତେବେଳେ କୃଷ୍ଣ ପ୍ରଥମ ରାଜକୁମାର ରୂପେ ଧରାପୃଷ୍ଠରେ ସତ୍ୟଯୁଗର ଜନ୍ମ ହୁଅନ୍ତି, ଏବଂ ସେ ଯେତେବେଳେ ବଡ଼ ହୋଇକି ସିଂହାସନରେ ବସନ୍ତି, ତାଙ୍କୁ ହିଁ ବାସ୍ତବରେ ବିଶ୍ୱର ପ୍ରଥମ ମହାରାଜନ ନାରାୟଣ ବୋଲି କୁହାଯାଏ। କୃଷ୍ଣ ହିଁ ନାରାୟଣ ହୁଅନ୍ତି, ଏବଂ କୃଷ୍ଣଙ୍କର ଜନ୍ମ ଯେତେବେଳେ ଏ ସୃଷ୍ଟିର ମହାବିନାଶ ହୋଇଥାଏ ସେହି ସମୟରେ ହିଁ ଜନ୍ମ ହୋଇଥାଏ। ତେଣୁ କୃଷ୍ଣଙ୍କୁ ଘୋର ଏକଦମ ଚାରିଆଡ଼େ ମୂଷଳ ଧାରାରେ ବର୍ଷା ହେଉଛି, ଏମିତି ଗୋଟେ ଘୋର ରାତ୍ରି ସମୟରେ କୃଷ୍ଣ ଜନ୍ମ ହୋଇଥିଲେ ବୋଲିକି ବର୍ଣ୍ଣନା କରାହେଇଛି। ଆପଣ ଯଦି ମଥୁରା ଯିବେ ଦେଖିବେ, ମୋର ମନେ ପଡ଼ୁଛି ମୁଁ ମଥୁରା ଯାଇକି ସେଇ କଂସର ଜେଲ ଯେଉଁଠି କୃଷ୍ଣଙ୍କୁ ଦେବକୀ ଆଉ ବସୁଦେବକୁ ବାନ୍ଧିକି ରଖିଥିଲେ ବନ୍ଧନ ଭିତରେ, ଏବଂ ସେଠି ଗୋଟେ କଦମ୍ବ ଗଛ ଅଛି ଯେଉଁଠି କୃଷ୍ଣ ବସ୍ତ୍ରହରଣ କରିଥିଲେ ବୋଲିକି ସବୁ ସେଠିକାର ପଣ୍ଡାମାନେ ସବୁ ବୁଝେଇଥାନ୍ତି, ମୁଁ ନିଜେ ବ୍ୟକ୍ତିଗତ ରୂପରେ ଦେଖିଛି। ତେଣୁ ଆପଣ ଯାଇକି ଦେଖନ୍ତୁ କୃଷ୍ଣ, ଆଜି ଅନେକ ଐତିହାସିକାର ବି କହୁଛନ୍ତି କୃଷ୍ଣ ଯଦି ଜଣେ ସତୁରେ ପ୍ରକୃତରେ ଐତିହାସିକ ପୁରୁଷ ଥିଲେ, ଅତିକମ୍ରେ 5000 ବର୍ଷ ପୂର୍ବରୁ ଏ ଧରାପୃଷ୍ଠରେ ହୋଇକି ଯାଇଛନ୍ତି। ମହାଭାରତ କଥା ଆଦି ଆଦି ଯେଉଁ କଥା ଆମେ ପରେ ବ୍ୟାଖ୍ୟା କରିବା ଏ ସବୁ ବିଷୟରେ, ତ କୃଷ୍ଣ ଅତିକମ୍ରେ 5000 ବର୍ଷ ପୂର୍ବରୁ ଏ ଧରାପୃଷ୍ଠରେ ହୋଇକି ଜନ୍ମ ହୋଇକି ଯାଇଛନ୍ତି ବୋଲି ଯେଉଁ ବ୍ୟାଖ୍ୟା ରହିଛି। ଆଜି ଯଦି ଆପଣ ମଥୁରା ଯିବେ, ମଥୁରାରେ ଯେଉଁ ଘରଟିଏ ରହିଛି ଯେଉଁଟାକି କଂସର ଜେଲଖାନା ଥିଲା ବୋଲିକି ପଣ୍ଡାମାନେ ସବୁ ବୁଝେଇଥାନ୍ତି ଭକ୍ତ ଶ୍ରଦ୍ଧାଳୁମାନଙ୍କୁ, ଆପଣ ଦେଖନ୍ତୁ ସେ ଘରକୁ, କ'ଣ ତାର ଆୟୁ 5000 ବର୍ଷ ହେବ? ଅତି ବେଶୀରେ 100 ବର୍ଷ କି ଅତି ବେଶୀରେ 150 ବର୍ଷ ବି, 150 ବର୍ଷ ତ ହେବନି, 100 ବର୍ଷ ବି ହେବାର ସମ୍ଭାବନା ନାହିଁ। ଏମିତି ଗୋଟେ ଘରଟାକୁ ଏଇଟା କଂସର ଜେଲଖାନା ଥିଲା ବୋଲିକି ଅନ୍ଧଶ୍ରଦ୍ଧାଳୁମାନଙ୍କୁ ପଣ୍ଡାମାନେ ସବୁ ବୁଝେଇଥାନ୍ତି। ଏବଂ ସେଠି ଗୋଟେ ଗଛ ଅଛି କଦମ୍ବ ଗଛ, ସେଠି ସବୁ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗର ଶାଢ଼ୀ କିଛି କିଛି ବାନ୍ଧି ଦିଆହେଇଛି, ଏବଂ ପଣ୍ଡାମାନେ ବୁଝିଥାନ୍ତି କି ଏଇଟା ସବୁ କୃଷ୍ଣ ଯେଉଁ ବସ୍ତ୍ରହରଣ କରିଥିଲେ ସେସବୁ ଶାଢ଼ୀଗୁଡ଼ା ଦେଖ ଆଜି ପର୍ଯ୍ୟନ୍ତ ଅଛି। କୃଷ୍ଣ 5000 ବର୍ଷ ପୂର୍ବରୁ ଯେଉଁ ବସ୍ତ୍ରହରଣ କରିଥିଲେ ସେ ଗଛ କ'ଣ ପ୍ରକୃତରେ, ସେ ଶାଢ଼ୀଗୁଡ଼ା ଏବେ ପର୍ଯ୍ୟନ୍ତ ସେଠି ଅଲଟକିକି ଅଛି, ଆପଣ ଚିନ୍ତା କରନ୍ତୁ। ଏବଂ ଦେଖିବେ ଯଦି ସେ ଶାଢ଼ୀଗୁଡ଼ା ଏବେ ଯେଉଁ ବର୍ତ୍ତମାନ ଯଦି କୌଣସି ଦୋକାନକୁ ଯିବେ ମଡର୍ଣ୍ଣ ଟେରିକଟ ବା ଟେରିଲିନ୍ର ଯେଉଁ କଲର୍ ପ୍ରିଣ୍ଟେଡ୍ ଶାଢ଼ୀଗୁଡ଼ା, ସେହି ଶାଢ଼ୀଗୁଡ଼ା ସେଠି ବାନ୍ଧି ଦିଆହେଇଛି। କ'ଣ 5000 ବର୍ଷ ପୂର୍ବରୁ ଯେଉଁ ଶାଢ଼ୀଗୁଡ଼ା ଥିଲା ଗୋପୀ ଗୋପୀମାନେ ପିନ୍ଧିଥିଲେ, ସେଇଟା ଯେଉଁ କୃଷ୍ଣ ବସ୍ତ୍ରହରଣ କରିଥିଲେ ସେଇଟା ଆଜି ପର୍ଯ୍ୟନ୍ତ ସେମିତି ଅବସ୍ଥାରେ ଅଛି, ଆଉ ସେ କଦମ୍ବ ଗଛ କ'ଣ ତାର ଆୟୁ 5000 ବର୍ଷ? ଆପଣ ନିଜେ ଚିନ୍ତା କରନ୍ତୁ, ଦେଖନ୍ତୁ ଯାଇକି ଏବଂ ଚିନ୍ତା କରନ୍ତୁ। ତ ଭକ୍ତମାନେ ବିଭିନ୍ନ ପ୍ରକାର ପୁରାଣଶାସ୍ତ୍ର କଥା ଶୁଣିକି ତାଙ୍କ ଭିତରେ ଯେଉଁ ଭାବନା ଅଛି ଅନ୍ଧଶ୍ରଦ୍ଧାରେ ଭାବନା ବିଭୋର ହୋଇକି ଯାଉଛନ୍ତି, ଏବଂ ପଣ୍ଡାମାନେ ତାଙ୍କୁ ଏମିତି ବିଭିନ୍ନ କଥା କହିକି ତାଙ୍କଠୁ ଦାନ ଦକ୍ଷିଣା କରୁଛନ୍ତି ତାଙ୍କ ଆଜୀବିକା ପାଳନ କରିବା ପାଇଁ। ପ୍ରକୃତରେ କୃଷ୍ଣଙ୍କର ଜନ୍ମ ଏମିତି କୌଣସି ଜେଲଖାନା ଭିତରେ ହୋଇନଥିଲା। କୃଷ୍ଣ ତ ସତ୍ୟଯୁଗର ରାଜକୁମାର, ଯେତେବେଳେ ଏ ଧରାପୃଷ୍ଠରେ ମହାବିନାଶ ଚାଲିଥାଏ, ଚାରିଆଡ଼େ ସଂସାର ପରିବର୍ତ୍ତନ ହେବ, ତାହେଲେ ଯାଇକି ତ ସତ୍ୟଯୁଗ ଆସିବ ନା ନାହିଁ? ତ ଦୁନିଆର ଯେମିତି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଛେ, ଯେତେ ସବୁ ବମ୍ ସବୁ ଦେଖୁଛେ, ଯେମିତି ପ୍ରକାର ଗୃହ ଯୁଦ୍ଧ ଦେଖୁଛେ, ଆତଙ୍କବାଦୀ ସବୁ ଦେଖୁଛେ, ଏ ଦୁନିଆର ଏବେ ମହାପ୍ରଳୟ ହେବାର ଅଛି ଏବଂ ତା ସେଇ ପ୍ରଳୟ ସମୟରେ ହିଁ କୃଷ୍ଣଙ୍କର ଜନ୍ମ ହେବ। ସମୟରେ କୌଣସି ପ୍ରକାର ଆସୁରୀ ମଣିଷ ତାଙ୍କୁ ଦେଖିପାରିବେନି ଏବଂ ସେ ବଡ଼ ହେଲା ପରେ ଯେତେବେଳେ ପ୍ରଥମ ବିଶ୍ୱର ମହାରାଜ ହୋଇକି ସିଂହାସନ ଆରୋହଣ କରିବେ ତାଙ୍କୁ ହିଁ ନାରାୟଣ କୁହାଯିବ। ତେଣୁ କୃଷ୍ଣ ହିଁ ନାରାୟଣ ହୁଅନ୍ତି ଏବଂ ସେଥିପାଇଁ ଆମେ ପୁରାଣ ଶାସ୍ତ୍ରରେ ଶୁଣିଥାଉ, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ। ତ ଯିଏ କୃଷ୍ଣ ସେ ହିଁ ନାରାୟଣ ହୁଅନ୍ତି। ତେଣୁ କୃଷ୍ଣଙ୍କର ବାଲ୍ୟାବସ୍ଥାରେ ତାଙ୍କ ମା ବାପାଙ୍କ ବିଷୟରେ ତ ଆମେ ଶୁଣୁଛେ, କିନ୍ତୁ ନାରାୟଣଙ୍କର ମା ବାପା କିଏ ଥିଲେ କେବେ ଶୁଣିଛନ୍ତି? କୋଉଠି ବ୍ୟାଖ୍ୟା ହେଇଥିବାର ଶୁଣିଛନ୍ତି? ଯଦି ଜାଣିଛନ୍ତି କୁହନ୍ତୁ, ନାରାୟଣଙ୍କର ପିତା କିଏ ଥିଲେ, ମାତା କିଏ ଥିଲେ, କୋଉଠି ବି ବ୍ୟାଖ୍ୟା ନାହିଁ। ଆମ ଇତିହାସରେ ଅନେକ ଏମିତି ରାଜା ହେଇକି ଯାଇଛନ୍ତି, ତାଙ୍କ ବାଲ୍ୟକାଳର ଅବସ୍ଥାରେ ତାଙ୍କ ନାଁ ଆଉ କିଛି ଭିନ୍ନ ଥିଲା, ସେମାନେ ଯେତେବେଳେ ସିଂହାସନରେ ରାଜ ଅଭିଷେକ ହୁଏ ତାଙ୍କ ନାଁ ସେମାନେ ବଦଳି ଦିଅନ୍ତି। ଆଜି ବି ଦେଖନ୍ତୁ, ଝିଅଟିଏ ମା ଘରେ ଯେତେବେଳେ ଥାଏ ତା ନାଁ ଅନ୍ୟ କିଛି ଥାଏ, ସେ ଯେତେବେଳେ ବାହା ହୋଇକି ଶ୍ୱଶୁର ଘରକୁ ଯାଏ ତା ନାଁ ଆଉ କିଛି ପରିବର୍ତ୍ତନ ହୋଇଯାଏ। ତ ସେମିତି ଯେତେବେଳେ ସତ୍ୟଯୁଗ ଥିଲା, ସତ୍ୟଯୁଗରେ ବାଲ୍ୟାବସ୍ଥାରେ ରାଧାକୃଷ୍ଣ ଯେତେବେଳେ ସେମାନେ ବଡ଼ ହେଲା ପରେ ସିଂହାସନ ଆରୋହଣ କରନ୍ତି, ତାଙ୍କର ଅଭିଷେକ ହୁଏ, ତାଙ୍କୁ ହିଁ ଲକ୍ଷ୍ମୀ ନାରାୟଣ କୁହାଯାଏ। ଯିଏ କୃଷ୍ଣ ସେ ନାରାୟଣ ହୁଅନ୍ତି ଏବଂ ଯିଏ ରାଧା ସେ ଲକ୍ଷ୍ମୀ ହୋଇଯାଆନ୍ତି। ଯେମିତି ଆମେ ଦେଖୁଛୁ ଶୁଣୁଛୁ ବି, କିଙ୍ଗ ଏଡୱାର୍ଡ ଦି ଫର୍ଷ୍ଟ, କିଙ୍ଗ ଏଡୱାର୍ଡ ଦି ସେକେଣ୍ଡ, କିଙ୍ଗ ଏଡୱାର୍ଡ ଦି ଥର୍ଡ, ଏଲିଜାବେଥ କୁଇନ ଏଲିଜାବେଥ ଦ ଫର୍ଷ୍ଟ, ସେକେଣ୍ଡ, ଥର୍ଡ ଆଦି ଆଦି। ସେମିତି ସତ୍ୟଯୁଗରେ ପ୍ରଥମ ବିଶ୍ୱ ମହାରାଜନ ବିଶ୍ୱ ମହାରାଣୀ ଯୋଉ କୃଷ୍ଣ ରାଧା ହୁଅନ୍ତି ତାଙ୍କ ନାଁ ଲକ୍ଷ୍ମୀନାରାୟଣ ହୋଇଯାଏ ଏବଂ ସେହି ଗଦିରେ ତାଙ୍କ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁମାନେ ପୁଣି ସେ ବିଶ୍ୱ ମହାରାଜନ ବା ବିଶ୍ୱ ମହାରାଣୀ ଗଦିରେ ଆସିକି ଯିଏ ବସନ୍ତି ତାଙ୍କ ନାଁ ବି ଲକ୍ଷ୍ମୀନାରାୟଣ ହୋଇଥାଏ, କିନ୍ତୁ ସେମାନେ ଲକ୍ଷ୍ମୀନାରାୟଣ ଦି ସେକେଣ୍ଡ, ଲକ୍ଷ୍ମୀନାରାୟଣ ଦି ଥର୍ଡ, ଲକ୍ଷ୍ମୀନାରାୟଣ ଦି ଫୋର୍ଥ, ଏମିତି ଅନେକ ସବୁ ଲକ୍ଷ୍ମୀନାରାୟଣ ସତ୍ୟଯୁଗରେ ହେଇକି ଯିବେ। ତ କୃଷ୍ଣ ହିଁ ବାସ୍ତବରେ ନାରାୟଣ ହୁଅନ୍ତି, କିନ୍ତୁ ଆଜି ଆମ ପୁରାଣ ଶାସ୍ତ୍ରରେ କୃଷ୍ଣଙ୍କୁ ଦ୍ୱାପର ଯୁଗରେ ଜନ୍ମ ହୋଇଥିଲେ ବୋଲିକି ବ୍ୟାଖ୍ୟା କରିଦିଆହେଇଛି ଏବଂ ସେ ଗୋଟେ ଜେଲ୍ ଘରରେ ଦେବଙ୍କୀଙ୍କର ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିଲେ ବୋଲିକି ଯୋଉ ଆଦି ବ୍ୟାଖ୍ୟା କରିଦିଆହେଇଛି, ସେଟା ଭାରତବାସୀ ସେଇ କଥାଗୁଡ଼ାକୁ ନେଇକି ଆଜି ଅର୍ଥର ଅନର୍ଥ କରିକି ସେମାନେ ସବୁ ଯୋଉ କର୍ତ୍ତବ୍ୟ କରି ଚାଲିଛନ୍ତି। ମୁଁ ଆପଣଙ୍କୁ କହିଲେ ଆପଣ ନିଜେ ବି ହସିବେ। ମୁଁ ମାଉଣ୍ଟ ଆବୁ ଆସିବା ପୂର୍ବରୁ ଗୋଟେ ଛୋଟ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ମେଡିକାଲ ଅଫିସର ଥିଲି। ଆମେ ଯେତେବେଳେ ସରକାରର କାର୍ଯ୍ୟକ୍ରମ ଅନୁସାରେ ଫ୍ୟାମିଲି ପ୍ଲାନିଂ କରିବା ପାଇଁ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଯାଉ, କାହା ଘରେ ଯଦି ପାଞ୍ଚଟା ଛଅଟା ପୁଅ ଝିଅ ହୋଇସାରିଲେଣି ତାଙ୍କୁ ଯେତେବେଳେ ବୁଝାଉ କି ଭାଇ କି ତମେ ଏବେ ସନ୍ତାନ ସନ୍ତତି ଉତ୍ପନ୍ନ କରିବା ବନ୍ଦ କର, ଦେଖ ସବୁକିଛି ମହଙ୍ଗା ହୋଇଚାଲିଲାଣି, ଯେମିତି ପ୍ରକାର ତମେ ଦେଖ ଏତେ ସନ୍ତାନ ସନ୍ତତି ହେଲେ ତାଙ୍କୁ ଭଲ ଭାବରେ ପାଠଶାଠ ବି ପଢ଼େଇ ପାରିବେନି, ତେଣୁ ବର୍ତ୍ତମାନ ପରିବାର ନିୟନ୍ତ୍ରଣ କରିବା ଦରକାର। ତ ଆମେ ଉତ୍ତରରେ କ'ଣ ଶୁଣିଥିଲେ ଜାଣିଛନ୍ତି? ଆପଣ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଲୋକ ଅନେକ ଏହି ଉତ୍ତର ଦେଉଥାନ୍ତି କି ଦେଖ କୃଷ୍ଣଙ୍କର ଜନ୍ମ ବି ତ ଅଷ୍ଟମ ଗର୍ଭରେ ହୋଇଥିଲା, କିଏ ଜାଣେ ଆମର ବି ଏମିତି ଯଦି ଅଷ୍ଟମ ଗର୍ଭରେ କୌଣସି କୃଷ୍ଣ ଭଳିଆ ଯଦି ସନ୍ତାନଟିଏ ଜନ୍ମ ହୋଇଯାଏ ଆମ କୂଳର ଉଦ୍ଧାର ହୋଇଯିବ। ଆପଣ ଚିନ୍ତା କରନ୍ତୁ କି ସତ୍ୟଯୁଗ ତ୍ରେତା ଯୁଗରେ ବାସ୍ତବରେ ଆଠ ଆଠଟା ଦଶ ଦଶଟା ପୁଅ ଝିଅ କେହି ଜନ୍ମ କରୁନଥିଲେ, ସେଠି ପରିବାର ସ୍ୱତଃ ନିୟନ୍ତ୍ରିତ ଥିଲା, ସେଠି ଛୋଟ ପରିବାର ସୁଖୀ ପରିବାର ସମସ୍ତେ ଥିଲେ, ସମସ୍ତେ ଚରିତ୍ରବାନ ଗୁଣବାନ ଥିଲେ, ଆଦର୍ଶ ଥିଲେ। ତେଣୁ ସତ୍ୟଯୁଗ ତ୍ରେତା ଯୁଗରେ ଏମିତି ଅଷ୍ଟମ ଗର୍ଭ ନବମ ଗର୍ଭ ଦଶମ ଗର୍ଭ ପର୍ଯ୍ୟନ୍ତ କାହାରି କୌଣସି ଏମିତି ଗର୍ଭ ହେଉନଥିଲା, ଅର୍ଥବିହୀନ, ତାର ଆକ୍ଷରିକ ଅର୍ଥ ନ ନେଇକି ପ୍ରକୃତରେ তার আধ্যাত্মিক অর্থ কোণ যদি আমি ভারতবাসী আজ বুঝবা তাহলে হি সমাজের পরিবর্তন হব, লোক ভিতরে জাগৃতি আরম্ভ হব, আমি সব আম পূর্বপুরুষ যে দেবী দেবতা লে তাঁর প্রকৃত জীবন গাথা আমি জাঁয়া দরকার, তাহলে হি আম সংস্কার পরিবর্তন হয়েকি সমাজ পরিবর্তন হয়েকি এ ভারত ভূমি যে দেবভূমি লা আজ নর্ক হয়ে যাই পুনি থরে স্বর্গ বা দেবভূমির উপরে পরিণত হয়ে পড়ব। তেণু পরমাত্মা কৃষ্ণ যে সত্যযুগর বাস্তবরে রাজকুমার রূপে জন্ম হয়েছিল তাঁক না বি কৃষ্ণ, তো পরমাত্মা কৃষ্ণ এবং দেবকী নন্দন কৃষ্ণ উভয় বিষয়ে কণ অন্তর অ আমি জাঁয়া দরকার। লোক আজ পরমাত্মা যিকি সবু আত্মা মানকর পরম পিতা অটান্তি, সবুঠ শ্রেষ্ঠ অটান্তি, যি নিরাকার জ্যোতি স্বরূপ শিব অটান্তি, সর্বেশ্বর অটান্তি, তাঁকু ভুলে যাইকি যেতবে রামঙ্কু কৃষ্ণঙ্কু যাহাকু পরমাত্মা নিজ অনুরূপ বনেকি যাইতিলে তাঁকু আমি ভগবান কহিদিলু, তাহলে এই ধারাপৃষ্ঠরে সবু গোলমাল হবার আরম্ভ হয়েগলা। তো রাম কৃষ্ণ এসব পরমাত্মাঙ্কর অবতার নুহন্তি, এমানে ধরাপৃষ্ঠরে যেতবে আমি আত্মা সবু অতি পতিত হয়ে যাও, পরমাত্মা ধরাপৃষ্ঠকু আসিকি আমমানঙ্কু জ্ঞান গুণ দ্বারা সম্পন্ন করিকি এমতি রাম কৃষ্ণ ভলিয়া আমকু বনেকি যাআন্তি। তো রাম এবং কৃষ্ণ এমানে সবু দেবাত্মা, কিন্তু পরমাত্মা যাহাকু আমি ভগবান কহু সে তো দেবেশ্বর অটান্তি, দেবতা মানঙ্কর ঈশ্বর অটান্তি, বুঝলে না? দেবকী নন্দন কৃষ্ণ যে সত্যযুগর প্রথম রাজকুমার এবং সেমতি আত্মাকু বি কৃষ্ণ বলে কহিপারিবা, এবং দুনিয়ারে অনেক নামধারী কৃষ্ণ বি রয়েছেন্তি, কিন্তু পরমাত্মা যে যার আকর্ষণ করিবার শক্তি অছি সে হচ্ছে কর্ষ ইতি ইতি কৃষ্ণ, সে হচ্ছে শিব, সে হচ্ছে সর্বেশ্বর। কিন্তু যেতবে আমি পরমাত্মাকু দেবকী নন্দন কৃষ্ণঙ্ সহ মিশাই দেউছু, চরিত্র তাঁর চরিত্র সাংরে মিশাই দিয়েছু, তাহলে যাইকি এসব সৃষ্টির গোলমাল হয়ে যাই। তো দেখুন আজ আমি কৃষ্ণকু চিহ্নিবা দরকার, কৃষ্ণ সতরে এমতি জনে নথিলে, দ্বাপর যুগরে তাঁর জন্ম হয়ে নথিলা, যে প্রকার আমি তাঁর বাল্য অবস্থায় যাও যে লীলা কথা শুণছু সেগুলো সব বাস্তবরে সেটা ঐতিহাসিক সত্য নুহে। সে বাল্য অবস্থায় ছোট অবস্থায় গরু গাই নেই জঙ্গলকু চড়াইয়া যাও নথিলে, না কোনসি কার বস্ত্র হরণ করুথিলে, না কার মাঠিয়া ভাঙ্গুথিলে, এইসব কথাগুলা যে লিখি দিয়েছি বাস্তবরে সেগুলা সত নুহে। সে যেতবে সর্বপ্রিয় লোকপ্রিয় বিশ্ব মহারাজন রূপে সিংহাসন আরোহণ করতে, তাঁকু হি নারায়ণ রূপে পুঁি গায়ন পূজন করার লোক আরম্ভ করতে, এবং বিশ্ব মহারাজন রূপে বিশ্বর পাাল রূপে লক্ষ্মী নারায়ণ উভয় যেতবে পাাল করতে, তাঁকর উভয় প্রতিমূর্তিকে পুঁ বিষ্ণু রূপে চিত্রকার মানে চিত্রিত করে দিয়েছেন। কৃষ্ণ সত্যযুগের সেই মহাভারতের সতরে কণ লে আমি পাণ্ডব কি কৌরব কি এইসব যে ব্যাখ্যা করে দিয়েছি তার আধ্যাত্মিক ভাবার্থ কণ আমি পুঁ পরিচর্চা করা, বুঝলে? আচ্ছা।